ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କ ଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସଦା ପ୍ରଭୁ ମୋର ଦୀପ୍ତି ଆଉ ପରିତ୍ରାଣ କାହାକୁ ମୁଁ ଭୟ କରିବି
ଜୟ ଧ୍ୱନି ବଳି କର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
এক শক্তিশালী খ্রিস্টিয়ান সাক্ষ্য। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাস্টর পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনকর সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। শত্রু শয়তান হস্তরু সে সুরক্ষায় রাখন্তু। বিশেষ ভাবরে বর্তমান যে করোনা ভাইরাস সারা পৃথিবীকে আক্রমণ করে সারিছি, সেই আক্রমণর আপনমানকু সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক দয়া, তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তি রহো। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে এক শক্তিশালী খ্রিস্টিয়ান সাক্ষী। প্রিয় শ্রোতা, শ্রেষ্ঠ মিশনারী মানে খ্রিস্টিয়ান ঘরক আসতে, শ্রেষ্ঠ মিশনারী কার্য খ্রিস্টিয়ান ঘর আরম্ভ হয়ে থাকে, শ্রেষ্ঠ মিশনারী কার্য খ্রিস্টিয়ান পরিবার আরম্ভ হয়ে থাকে। প্রিয় শ্রোতা, খ্রিস্টঙ্ক পায় মিশনারী মানে খ্রিস্টিয়ান পরিবারের বিদেশে কার্য করা সর্বোত্তম ভাবরে প্রস্তুত, যেঠারে ঈশ্বরঙ্কু ভয় করা যায়, যেঠারে ঈশ্বরঙ্কু ভালো পাঁতি, যেঠারে ঈশ্বরঙ্কু পূজা করা যায়, যেঠারে বিশ্বতা দ্বিতীয় প্রকৃতি পালটি, যেঠারে হাফ জর্ড পেপরুয়া গৃহ ব্যবক্য প্রতিধান দেবা অনুমোদিত নহে, যেঠারে ঈশ্বরঙ্ক সহিত শান্ত যোগাযোগা দৈনিক কর্তব্যে বিশ্বস্ত কার্য পাই অত্যন্ত জরুরি অটে। প্রিয় শ্রোতা, গৃহ কর্তব্য ଚେତନା ସହିତ ସମ୍ପନ୍ନ ହେବା ଉଚିତ ଯେ ଯଦି ସେଗୁଡ଼ିକ ସଠିକ ଆତ୍ମାରେ କରାଯାଇଥାଏ ତେବେ ସେମାନେ ଏକ ଅଭିଜ୍ଞତା ଦିଅନ୍ତି ଯାହା ଆମକୁ ଖ୍ରୀଷ୍ଟଙ୍କ ପାଇଁ ସ୍ଥାୟୀ ଏବଂ ପୁଙ୍ଖାନୁପୁଙ୍କ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିବ। ଓହୋ, ଜଣେ ଜୀବନ ଖ୍ରୀଷ୍ଟିଆନ ମିଶନାରୀ ଧାଡ଼ିରେ ବିଶ୍ୱସ୍ତ ଭାବରେ ଦିନ ଦୈନିକ କର୍ତ୍ତବ୍ୟ ପାଳନ କରି ଖୁସିରେ ଖୁସଠାରୁ ଉଠାଇ ବା ଖୁସକୁ ଉଠାଇ କୌଣସି କାର୍ଯ୍ୟକୁ ଅବହେଳା ନ କରିପାରନ୍ତି, ତଥାପି ପ୍ରକୃତିତ ଭାବନା ସହିତ ଅସଙ୍ଗତ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କ ପାଇଁ ଆମର କାର୍ଯ୍ୟ ହେଉଛି ପରିବାରରୁ ଘର ଆରମ୍ଭ କରିବା। ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମିଶନରୀ କ୍ଷେତ୍ର ଆଉ ନାହିଁ। ଯେହେତୁ ପ୍ରିୟ ଶ୍ରୋତା, ଯଦି ଆମେ ଆପଣା ଘରେ ଏହି କାର୍ଯ୍ୟକୁ ଆରମ୍ଭ କରିବା, ସେଥିରେ ପିଲାମାନେ, ଘରର ସଦସ୍ୟମାନେ ସମସ୍ତେ ଭାଗ ନେଇଥାନ୍ତି ଆଉ ସମସ୍ତଙ୍କ ଦ୍ୱାରା ଏକତ୍ର ରୂପେ ସେହି କାର୍ଯ୍ୟ ହୋଇଥାଏ। ସମସ୍ତଙ୍କ ଅନୁଭବ, ସମସ୍ତଙ୍କ ସମ୍ମତ, ସମସ୍ତଙ୍କ ମନ ଏକ ହୋଇଥାଏ। ଏଥିପାଇଁ ଖ୍ରୀଷ୍ଟଙ୍କ ପାଇଁ ଆମର କାର୍ଯ୍ୟ ହେଉଛି ପରିବାରରୁ ହିଁ ଆରମ୍ଭ ହେବାର ଉଚିତ। ଯଦି ଏହି କାର୍ଯ୍ୟ ଘରେ ଆରମ୍ଭ କରାଯିବ, ଏହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମିଶନରୀ ତାଠୁ ଆଉ କ୍ଷେତ୍ର କିଛି ନାହିଁ। ପ୍ରିୟ ଶ୍ରୋତା, ଅନେକଙ୍କ ଦ୍ୱାରା ଏହି ଗୃହ କ୍ଷେତ୍ର ଲଜ୍ଜାଜନକ ଭାବରେ ଅବହେଳିତ ହୋଇଅଛି ଏବଂ ସମୟ ଆସିଛି ଯେ ଈଶ୍ୱରୀୟ ସମ୍ଭଳ ଏବଂ ପ୍ରତିକାର ଉପସ୍ଥାପିତ ହୋଇଛି, ଯେପରି ଏହି ମନ୍ଦ ଅବସ୍ଥା ସଂଶୋଧିତ ହେବ। ଯୌବନ ଉପରେ ନିର୍ଭର କରୁଥିବା ସର୍ବୋଚ୍ଚ କର୍ତ୍ତବ୍ୟ ହେଉଛି ନିଜ ଘରେ ପିତା ଏବଂ ମାତା, ଭାଇ ଏବଂ ଭଉଣୀମାନଙ୍କୁ ସ୍ନେହ ଏବଂ ପ୍ରକୃତ ଆଗ୍ରହ ଦ୍ୱାରା ଆଶୀର୍ବାଦ କରିବା। ଏଠାରେ ସେମାନେ ଅନ୍ୟମାନଙ୍କ ଯତ୍ନ ନେବା ଏବଂ କରିବା ପାଇଁ ଆତ୍ମା ଅସ୍ୱୀକାର ଏବଂ ଆତ୍ମା ଭୁଲିଯିବା ପ୍ରଦର୍ଶନ କରିପାରିବେ। ଭାଇମାନଙ୍କ ଉପରେ ଭଉଣୀ କି ପ୍ରଭାବ ପଡ଼ିପାରେ, ଯଦି ସେ ଠିକ୍ ତେବେ ସେ ନିଜ ଭାଇମାନଙ୍କ ଚରିତ୍ର ନିର୍ଣ୍ଣୟ କରିପାରନ୍ତି। ଭଉଣୀମାନଙ୍କ ଉପରେ ଭାଇମାନଙ୍କୁ କି ପ୍ରକାର ପ୍ରଭାବ ପଡ଼ିପାରେ, ଯଦି ସେ ଠିକ୍ ତେବେ ସେ ନିଜ ଭଉଣୀମାନଙ୍କ ଚରିତ୍ର ନିର୍ଣ୍ଣୟ କରିପାରନ୍ତି। ତାର ପ୍ରାର୍ଥନା, ଭଦ୍ରତା ଏବଂ ସ୍ନେହ ଏକ ଘରେ ବହୁତ କିଛି କରିପାରେ। ପ୍ରିୟ ଶ୍ରୋତା, ଘରେ ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, ସେମାନେ ସେମାନଙ୍କ ପାଇଁ କ'ଣ ଅନୁଗ୍ରହ କରିଛନ୍ତି ତାହା ଦେଖାଇବାକୁ ହେବ। ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ତାହାଙ୍କୁ ପରମେଶ୍ୱରଙ୍କ ପୁତ୍ର ହେବାକୁ ଶକ୍ତି ପ୍ରଦାନ କଲେ, ଏହିପରି ପବିତ୍ର ଶାସ୍ତ୍ର ପ୍ରଦାନ କରେ। ପ୍ରିୟ ଶ୍ରୋତା, ଯେତେ ଲୋକେ ତାହାଙ୍କୁ ଗ୍ରହଣ କଲେ, ସେହି ପରମେଶ୍ୱର ସେମାନଙ୍କୁ ଆପଣା ପୁତ୍ର ପୁତ୍ରୀ ହେବା ପାଇଁ ଶକ୍ତି ପ୍ରଦାନ କଲେ। ଏକ ସଚେତନା କର୍ତ୍ତୃପକ୍ଷ ଖ୍ରୀଷ୍ଟଙ୍କଠାରେ ପ୍ରକୃତ ବିଶ୍ୱାସୀଙ୍କୁ ବିସ୍ତାର କରନ୍ତି, ଯାହା ଏହାର ପ୍ରଭାବକୁ ସାରା ଘରେ ଅନୁଭବ କରେ। ଏହା ଘରର ସମସ୍ତ ଚରିତ୍ରର ସିଦ୍ଧାତା ପାଇଁ ଅନୁକୂଳ କରେ। ଏକ ଯୁକ୍ତି ଯାହା ଅବିଶ୍ୱାସୀ ଲାଭ କରିପାରିବ ନାହିଁ। ପ୍ରିୟ ଶ୍ରୋତା, ଏକ ସୁଯୋଜିତ ଖ୍ରୀଷ୍ଟିଆନ ପରିବାର ଖ୍ରୀଷ୍ଟିଆନ ଧର୍ମର ବାସ୍ତବତା ସପକ୍ଷରେ ଏକ ଶକ୍ତିଶାଳୀ ଯୁକ୍ତି। ଏକ ଯୁକ୍ତି ଯାହା ଅବିଶ୍ୱାସୀ ଲାଭ କରିପାରିବ ନାହିଁ। ସମସ୍ତେ ଦେଖିପାରିବେ ଯେ ପରିବାରରେ କାର୍ଯ୍ୟରେ ଏକ ପ୍ରଭାବ ଅଛି ଯାହା ପିଲାମାନଙ୍କୁ ପ୍ରଭାବିତ କରିଥାଏ, ଯାହା ଅବ୍ରାହ୍ମଙ୍କ ପ୍ରଭାବିତରେ ଆପଣା ସନ୍ତାନମାନଙ୍କୁ ପ୍ରଭାବିତ କରିଥିଲା। ଈଶ୍ୱର ଅବ୍ରାହ୍ମଙ୍କୁ ଯେପରି ଆଶୀର୍ବାଦ କରିଥିଲେ ସେହିପରି ଆପଣା ସନ୍ତାନମାନଙ୍କୁ ମଧ୍ୟ ଆଶୀର୍ବାଦ କରିଥିଲେ। ପ୍ରିୟ ଶ୍ରୋତା, ଯଦି ଖ୍ରୀଷ୍ଟିଆନ ବୋଲି କୁହାଯିବା ଘରଗୁଡ଼ିକର ଧାର୍ମିକ ସାଞ୍ଚ ଥାଏ, ସେମାନେ ଭଲ ପାଇଁ ଏକ ଶକ୍ତିଶାଳୀ ପ୍ରଭାବ ପକାଇଥାନ୍ତେ। ସେମାନେ ପ୍ରକୃତରେ ଜଗତର ଆଲୋକ ହେବେ। ସେମାନେ ପ୍ରକୃତରେ ଜଗତର ଏକ ପ୍ରତିନିଧିତ୍ୱ ଦେଖାଇବେ। ଯେପରି ବାଇବଲ ନୀତିଗୁଡ଼ିକ ବିଷୟରେ ଜ୍ଞାନ ବିସ୍ତାର କରିବାକୁ ପିଲାମାନେ ଯେପରି ବାଇବଲ ବିସ୍ତାର କରିପାରିବେ ସେହିପରି ଶିକ୍ଷା ଦେବା ଉଚିତ। ଯେଉଁ ପିଲାମାନେ ସଠିକ ଭାବରେ ଶିକ୍ଷିତ ହୋଇଛନ୍ତି ପ୍ରିୟ ଶ୍ରୋତା, ଯେଉଁମାନେ ଉପଯୋଗୀ ହେବାକୁ ଭଲ ପାଆନ୍ତି, ପିତା ଏବଂ ମାତାଙ୍କୁ ସାହାଯ୍ୟ କରନ୍ତି, ସେମାନେ ସମସ୍ତଙ୍କ ସହ ସଠିକ ଧାରଣା ଏବଂ ବାଇବଲ ନୀତି ବିଷୟରେ ଜ୍ଞାନ ବିସ୍ତାର କରନ୍ତି। ଯେତେବେଳେ ଆମର ନିଜ ଘର ସେଗୁଡ଼ିକ ହେବା ଉଚିତ। ଆମ ପିଲାମାନଙ୍କୁ ଅଦରକାରିତା ଏବଂ ସେମାନଙ୍କ ବିଷୟରେ ଭଗବାନଙ୍କ ଦାବିକୁ ଉଦାସୀନ ହେବାକୁ ପଢ଼ିବାକୁ ଦିଆଯିବ ନାହିଁ। ସେମାନେ ଯେଉଁଠାରେ ଅଛନ୍ତି ସେମାନେ କାର୍ଯ୍ୟ କରିବାକୁ ଯୋଗ୍ୟ ହେବେ। ଏହିପରି ଘରୁ ଏକ ଆଲୋକ ଉଜ୍ଜ୍ୱଳ ହେବ ଯାହା ଅନ୍ୟମାନଙ୍କ ପାଇଁ ନିଜକୁ ପ୍ରକାଶ କରିବ, ଯାହା ସେମାନଙ୍କୁ ସମସ୍ତ ଜ୍ଞାନର ଉତ୍ସକୁ ନେଇଯିବ। ଏକ ପ୍ରଭାବ ପ୍ରୟୋଗ ହେବା ଯାହା ଈଶ୍ୱରଙ୍କ ପାଇଁ ଏବଂ ତାଙ୍କ ସତ୍ୟ ପାଇଁ ଏକ ଶକ୍ତି ହେବ। ପ୍ରିୟ ଶ୍ରୋତା, ଯେଉଁ ପିତାମାତାମାନେ ଅନ୍ୟ କୌଣସି ଉପାୟରେ ନିକଟତରେ ହୋଇପାରିବେ, ସେମାନଙ୍କ ପିଲାମାନଙ୍କ ମାଧ୍ୟମରେ ବାରମ୍ବାର ପହଞ୍ଚିଛନ୍ତି। ଖୁସି ଘର ପଡ଼ୋଶୀମାନଙ୍କ ପାଇଁ ଏକ ଆଲୋକ ହେବେ। ଆମକୁ ଅଧିକ ସୂର୍ଯ୍ୟକିରଣ ପିତାମାତା ଏବଂ ଅଧିକ ସୂର୍ଯ୍ୟକିରଣ ଖ୍ରୀଷ୍ଟିଆନ ଦରକାର। ଆମକୁ ଅଧିକ ଧାର୍ମିକତା ପିତାମାତା ଏବଂ ଅଧିକ ଧାର୍ମିକ ଖ୍ରୀଷ୍ଟିଆନ ହେବା ଦରକାର। ଆମେ ନିଜ ଭିତରେ ବହୁତ ବନ୍ଦ ହୋଇଯାଇଛୁ। ଅତ୍ୟଧିକ ଦୟାଳୁ, ଉତ୍ସାହଜନକ ବାକ୍ୟ, ଖୁସିର ହସ ଆମ ପିଲାମାନଙ୍କ ଠାରୁ ଏବଂ ଦଳିତ ଏବଂ ନିରାଶରୁ ଅଟକାଇ ଯାଇଥାଉ। ପ୍ରିୟ ଶ୍ରୋତା, ପିତାମାତା ତୁମ ଉପରେ ଆଲୋକ ବହନକାରୀ ଏବଂ ଆଲୋକ ପ୍ରଦାନକାରୀ ଦାୟିତ୍ୱ ଦିଆଯାଇଅଛି। ଘରେ ଆଲୋକ ପରି ଜ୍ୟୋତି କରନ୍ତୁ। ଆପଣଙ୍କ ପିଲାମାନେ ଯାତ୍ରା କରିବାକୁ ଥିବା ପଥକୁ ଉଜ୍ଜ୍ୱଳ କରନ୍ତୁ। ଯେତେବେଳେ ତୁମେ ଏହା କର, ତୁମ୍ଭର ଆଲୋକ ବାହାରେ ଥିବା ଲୋକଙ୍କ ପାଇଁ ଉଜ୍ଜ୍ୱଳ ହେବ। ପ୍ରତ୍ୟେକ ଖ୍ରୀଷ୍ଟିଆନ ଘରୁ ଏକ ପବିତ୍ର ଆଲୋକ ପ୍ରଜ୍ୱଳିତ ହେବା ଉଚିତ, ପ୍ରେମ କାର୍ଯ୍ୟରେ ପ୍ରକାଶ ହେବା ଉଚିତ। ଏହା ସମସ୍ତ ଘରୋଇ ସମ୍ପର୍କରେ ପ୍ରଭାବିତ ହେବା ଉଚିତ। ନିଜକୁ ଚିନ୍ତିତ, ଦୟା, ଭଦ୍ର, ସ୍ୱାର୍ଥପର, ନ୍ୟାୟର ଦେଖାଇବା ଉଚିତ। ଏପରି ଘର ଅଛି ଯେଉଁଠାରେ ଏହି ନୀତି କାର୍ଯ୍ୟକାରୀ ହୁଏ। ଯେଉଁ ଘରେ ପରମେଶ୍ୱରଙ୍କୁ ପୂଜା କରାଯାଏ ଏବଂ ପ୍ରକୃତ ପ୍ରେମ କରାଯାଏ, ଏହି ଘରୁ ସକାଳ ଓ ସନ୍ଧ୍ୟାରେ ପ୍ରାର୍ଥନା, ମଧୁର ଧୂପ ପରି ଭଗବାନଙ୍କ ନିକଟକୁ ଯାଏ ଏବଂ ତାଙ୍କର ଦୟା ଏବଂ ଆଶୀର୍ବାଦ ସକାଳର କାକର ପରି ଯୋଗା ନକାରୀଙ୍କ ଉପରେ ପଡ଼େ। ପ୍ରିୟ ଶ୍ରୋତା, ପାରିବାରିକ ଏକତା ସଫଳତା। ଖ୍ରୀଷ୍ଟିଆନ ମାନଙ୍କର ପ୍ରଥମ କାର୍ଯ୍ୟ ହେଉଛି ପାରିବାରିକର ଏକତା ହେବା। ତାପରେ କାମ ହେଉଛି ପଡ଼ୋଶୀମାନଙ୍କୁ ନିକଟ ଏବଂ ଦୂର ପର୍ଯ୍ୟନ୍ତ ବିସ୍ତାର କରିବା। ଯେଉଁମାନେ ଆଲୋକ ପାଇଛନ୍ତି ସେମାନେ ଆଲୋକକୁ ସ୍ପଷ୍ଟ କିରଣରେ ଆଲୋକିତ କରିବାକୁ ଦିଅନ୍ତୁ। ଖ୍ରୀଷ୍ଟଙ୍କ ପ୍ରେମରେ ସୁଗନ୍ଧିତ ସେମାନଙ୍କ ଶବ୍ଦ ଜୀବନର ସୁଗନ୍ଧ ହେବ। ଗୋଟିଏ ପରିବାରର ସଦସ୍ୟମାନେ ଘରେ ନିଜ କାର୍ଯ୍ୟରେ ଯେତେ ଘନିଷ୍ଠ ହୁଅନ୍ତି, ପିତା ଏବଂ ମାତା, ପୁଅ ଏବଂ ଝିଅମାନେ ଘର ବାହାରେ ପ୍ରଭାବ ପକାଇ ପାରିବେ, ସେତେ ଅଧିକ ଉନ୍ନତ ତଥା ସହାୟକ ହେବେ। ପ୍ରିୟ ଶ୍ରୋତା, ଉତ୍ତମ ପୁରୁଷମାନେ ମହାନ ମନ ଅପେକ୍ଷା ଅଧିକ ଆବଶ୍ୟକ କରନ୍ତି। ପରିବାରର ଏବଂ ଯତ୍ର ସୁଖ ଘରର ପ୍ରଭାବ ଉପରେ ନିର୍ଭର କରେ। ଅନନ୍ତ ଆଗ୍ରହ ଏହି ଜୀବନର କର୍ତ୍ତବ୍ୟର ସଠିକ ନିର୍ବାହ ଉପରେ ନିର୍ଭର କରେ। ଭଲ ପୁରୁଷମାନଙ୍କ ପରି ଦୁନିଆ ମହାନ ମନର ଆବଶ୍ୟକତା ନୁହେଁ। ଯେଉଁମାନେ ନିଜ ଘରେ ଆଶୀର୍ବାଦ ପାଇପାରିବେ, ଭଲ ଗୁଡ଼ିକରୁ ଦୂରେଇ ରୁହନ୍ତୁ, ଯାହା ଦୁଃଖର ବନ୍ଦ ହୋଇପାରେ। ଯେତେବେଳେ ଧର୍ମ ଘରେ ଦେଖାଯାଏ, ଏହାର ପ୍ରଭାବ ଚର୍ଚ୍ଚ ତଥା ପଡ଼ୋଶୀ ଅଞ୍ଚଳରେ ଅନୁଭବ ହେବ। କିନ୍ତୁ କେତେକ ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛନ୍ତି, ସେମାନଙ୍କ ପଡ଼ୋଶୀମାନଙ୍କ ସହିତ ସେମାନଙ୍କ ଘରର ଅସୁବିଧା ବିଷୟରେ କଥାବାର୍ତ୍ତା କରନ୍ତି। ସେମାନେ ସେମାନଙ୍କ ଅଭିଯୋଗକୁ ଏପରି ଭାବରେ ବର୍ଣ୍ଣନା କରନ୍ତି ଯେପରିକି ନିଜ ପାଇଁ ସହାନୁଭୂତି ଡାକନ୍ତି। କିନ୍ତୁ ଆମର ଅସୁବିଧା ଅନ୍ୟମାନଙ୍କ କାନରେ ଢାଲିବା ଏକ ବଡ଼ ଭୁଲ। ବିଶେଷତଃ ଯେତେବେଳେ ଆମର ଅନେକ ଅଭିଯୋଗ ଉତ୍ପନ୍ନ ହୁଏ ଏବଂ ଆମର ଅବିଶ୍ୱାସନୀୟ ଜୀବନ ଏବଂ ତ୍ରୁଟିପୂର୍ଣ୍ଣ ଚରିତ୍ର ହେତୁ ବିଦ୍ୟମାନ ହୁଏ। ଯେଉଁମାନେ ଅନ୍ୟମାନଙ୍କ ଆଗରେ ନିଜର ବ୍ୟକ୍ତିଗତ ଅଭିଯୋଗ ରଖିବାକୁ ବାହାରକୁ ଯାଆନ୍ତି, ସେମାନେ ପ୍ରାର୍ଥନା କରିବାକୁ, ସେମାନଙ୍କ ବିକୃତ ଇଚ୍ଛାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବାକୁ, ପଥର ଉପରେ ପଡ଼ିବା ଏବଂ ଭାଙ୍ଗିବା, ଆତ୍ମା ପାଇଁ ମରିବା ପାଇଁ ଯୀଶୁ ସେମାନଙ୍କୁ ସମ୍ମାନର ପାତ୍ରରେ ପରିଣତ କରିପାରନ୍ତି। ପ୍ରିୟ ଶ୍ରୋତା, ପେଟ୍ରୋଲାନ୍ସ ଏକ ମହତ୍ ଗୋଟିଏ ରୁଗ୍ଧ ଚିନ୍ତାହୀନ ଶବ୍ଦ। ତୁମର ପ୍ରତିଷ୍ଠାନ ନଷ୍ଟ କରିଦେବ ଏବଂ ହୃଦୟ ଦ୍ୱାରା ବନ୍ଦ କରିପାରେ, ଯାହାଦ୍ୱାରା ତୁମେ କେବେ ବି ସେମାନଙ୍କ ନିକଟରେ ପହଞ୍ଚି ପାରିବ ନାହିଁ। ଘରେ ଖ୍ରୀଷ୍ଟିଆନ ଧର୍ମ ବିଦେଶରେ ଜ୍ୟୋତି କରେ। ଗୃହଟି ଯାହା ହେବା ଉଚିତ ସ୍ୱର୍ଗରେ ଘର ପ୍ରତୀକ ଆମକୁ ଏକ ବୃହତ୍ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରସ୍ତୁତ କରେ। ପରସ୍ପର ପ୍ରତି କୋମଳ ସମ୍ମାନ ପ୍ରଦର୍ଶନ କରି ପ୍ରାପ୍ତ ଶିକ୍ଷା ଆମକୁ ହୃଦୟକୁ କିପରି ପହଞ୍ଚିବ ତାହା ଜାଣିବାରେ ସକ୍ଷମ କରେ, ଯାହାକୁ ପ୍ରକୃତ ଧର୍ମର ନୀତି ଶିକ୍ଷା ଦିଆଯିବା ଆବଶ୍ୟକ। ମଣ୍ଡଳୀର ସମସ୍ତ କୃଷି ଆଧ୍ୟାତ୍ମିକ ଶକ୍ତି ଆବଶ୍ୟକ, ଯାହା ପ୍ରାପ୍ତ ହୋଇପାରିବ, ଯେପରି ସମସ୍ତେ ଏବଂ ବିଶେଷ କରି ପ୍ରଭୁଙ୍କ ପରିବାରର ସାନ ସଦସ୍ୟମାନେ ସାବଧାନତାର ସହିତ ରକ୍ଷା ପାଇପାରିବେ। ଘରେ ରହୁଥିବା ସତ୍ତ୍ୱେ ନିଜକୁ ବିଦେଶରେ ଅସନ୍ତୁଷ୍ଟ ଶ୍ରମରେ ଅନୁଭବ କରେ। ଯିଏ ଘରେ ଖ୍ରୀଷ୍ଟିଆନ ଧର୍ମ ବଞ୍ଚେ, ସେ ସବୁଆଡ଼େ ଜଲ୍ବ ଉଜ୍ଜ୍ୱଳ ଏବଂ ଉଜ୍ଜ୍ୱଳ ଆଲୋକ ହେବେ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଆମ ଏକ ପରିବାର ଯାହା ଅନ୍ୟମାନଙ୍କ ପାଇଁ ଉଜ୍ଜ୍ୱଳ ହେବା, ଯାହାଦ୍ୱାରା ପରମେଶ୍ୱରଙ୍କ ନାମ ଗୌରବ ପ୍ରଶଂସା ଓ ତାଙ୍କ ମହିମା ଗାନ ହୋଇପାରିବ। ପ୍ରିୟ ଶ୍ରୋତା, ଯଦି ଆମ ଗୃହକୁ ଏକ ଉଚ୍ଚ ସାକ୍ଷାତକାରୀ ଗୃହ ଭାବରେ ନିର୍ମାଣ କରିବା, ଖ୍ରୀଷ୍ଟଙ୍କ ସାହାଯ୍ୟରେ, ପବିତ୍ରାତ୍ମାଙ୍କ ସାହାଯ୍ୟରେ ଯଦି ଆମ ଘରକୁ ବାନ୍ଧିବା, ଗଢ଼ିବା, ତାହେଲେ ନିଶ୍ଚିତ ଭାବରେ ଆମେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ, ଏକ ଆକର୍ଷଣୀୟ, ଏକ ସର୍ବଶକ୍ତି ଉଦାହରଣ ସ୍ୱରୂପେ, ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟ ସ୍ୱରୂପେ ବା ଈଶ୍ୱରଙ୍କ ସେବା କାର୍ଯ୍ୟକାରୀ ରୂପେ ଆମେ ଆଗକୁ ବଢ଼ିବା। ତାହେଲେ ପ୍ରିୟସୋତା, ଚାଲନ୍ତୁ ଆମ ନିଜ ଜୀବନ, ଆମ ନିଜ ପରିବାର ତାହାଙ୍କ ପ୍ରେମମୟ ହସ୍ତରେ ସମର୍ପଣ କରି ସେହି ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲୁ, ଯେପରିକି ଆମେ ଏକ ଶକ୍ତିଶାଳୀ ସାକ୍ଷୀ ଏହି ପୃଥିବୀରେ ହୋଇପାରିବୁ, ସେଥିପାଇଁ ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ ସଜାଅ, ଆଉ ଶକ୍ତିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ। ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যাঁতু, আউ টাইপ করন্তু দ ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।